ଓମ୍ ଶାନ୍ତି। 21/6/2025 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ, ବର୍ତ୍ତମାନ ତୁମମାନଙ୍କର ସ୍ମୃତିରେ ଆସିଛି ଯେ ଆମେ 84 ଜନ୍ମର ଚକ୍ର ଶେଷ କରିଛୁ। ଏବେ ଆମେ ନିଜର ଶାନ୍ତିଧାମ ଘରକୁ ଫେରିଯିବୁ। ତେବେ ଘରକୁ ଯିବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ପ୍ରଶ୍ନ, ଯେଉଁ ପିଲାମାନଙ୍କର ଘରକୁ ଫେରିବାର ସ୍ମୃତି ରହିଛି ସେମାନଙ୍କର ଲକ୍ଷଣ କିପରି ହୋଇଥିବ? ଉତ୍ତର, ସେମାନେ ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ନ ଦେଖିଲା ପରି ରହିବେ। ସେମାନଙ୍କ ଭିତରେ ବେହଦ୍ର ବୈରାଗ୍ୟ ବୃତ୍ତି ରହିଥିବ। କର୍ମଧନ୍ଦାରେ ବ୍ୟସ୍ତ ରହୁଥିଲେ ମଧ୍ୟ ସେମାନେ ବୁଦ୍ଧିରେ ହାଲୁକା ରହୁଥିବେ। ଏପଟ ସେପଟ କଥା, ପରନିନ୍ଦା, ପରଚର୍ଚ୍ଚାରେ ନିଜର ସମୟ ନଷ୍ଟ କରିବେ ନାହିଁ। ନିଜକୁ ଏହି ଦୁନିଆରେ ଅତିଥି ମନେ କରି ରହୁଥିବେ। ଓମ୍ ଶାନ୍ତି। କେବଳ ତୁମେ ସଙ୍ଗମ ଯୋଗୀ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ଅଳ୍ପ ସମୟ ପାଇଁ ଏହି ପୁରୁଣା ଦୁନିଆର ଅତିଥି ଅଟୁ। ତୁମର ପ୍ରକୃତ ଘର ହେଉଛି ଶାନ୍ତିଧାମ। ସେହି ଘରକୁ ହିଁ ମନୁଷ୍ୟ ବହୁତ ୟାଦ କରିଥାନ୍ତି, ଇଚ୍ଛା ରଖିଥାନ୍ତି ମନକୁ ଶାନ୍ତି ମିଳୁ। କିନ୍ତୁ ମନ କ'ଣ, ଶାନ୍ତି କ'ଣ, ଆମକୁ କିପରି ମିଳିବ ସେ କଥା କିଛି ବି କେହି ଜାଣିନଥାନ୍ତି। ତୁମେମାନେ ଜାଣୁଛ ଯେ ଏବେ ନିଜ ଘରକୁ ଯିବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ସମଗ୍ର ଦୁନିଆର ସମସ୍ତ ମନୁଷ୍ୟ କ୍ରମ ଅନୁସାରେ ସେଠାକୁ ହିଁ ଯିବେ। ତାହା ଶାନ୍ତିଧାମ ଏବଂ ଏହା ହେଉଛି ଦୁଃଖଧାମ। ଏକଥା ମନେ ରଖିବା ମଧ୍ୟ ସହଜ ଅଟେ ନା? କେହି ବି ବୁଢ଼ା ହୁଅନ୍ତୁ କିମ୍ବା ଯୁବା ହୁଅନ୍ତୁ, ଏହି କଥାକୁ ତ ନିଶ୍ଚୟ ମନେ ପକାଇ ପାରିବେ ନା? ଏଥିରେ ସମ୍ପୂର୍ଣ୍ଣ ସୃଷ୍ଟିଚକ୍ରର ଜ୍ଞାନ ଆସିଯାଇଥାଏ। ସମ୍ପୂର୍ଣ୍ଣ ଜ୍ଞାନ ବିସ୍ତୃତ ଭାବେ ବୁଦ୍ଧିରେ ଆସିଯାଇଥାଏ। ଏବେ ତୁମେମାନେ ସଙ୍ଗମ ଯୁଗରେ ରହିଛ। ଏହା ବୁଦ୍ଧିରେ ରହୁଛି ଯେ ଆମେ ଶାନ୍ତିଧାମକୁ ଯାଉଛୁ ଡ୍ରାମା ପ୍ଲାନ୍ ଅନୁସାରେ। ଏହା ବୁଦ୍ଧିରେ ରହିଲେ ତୁମମାନଙ୍କୁ ଖୁସି ମିଳିବ ଓ ବାବାଙ୍କର ସ୍ମୃତି ମଧ୍ୟ ରହିବ। ଆମକୁ ଏବେ ନିଜର 84 ଜନ୍ମର ସ୍ମୃତି ଆସିଯାଇଛି। ସେହି ଭକ୍ତି ମାର୍ଗ ଅଲଗା, ଏହା ହେଉଛି ଜ୍ଞାନ ମାର୍ଗର କଥା। ବାବା ବୁଝାଉଛନ୍ତି ଯେ ହେ ମଧୁର ସନ୍ତାନଗଣ, ଏବେ ନିଜର ପ୍ରକୃତ ଘର ମନେ ପଡ଼ୁଛି? ପ୍ରତିଦିନ ଢେର କଥା ଶୁଣୁଛ, ମୁଖ୍ୟ ଗୋଟିଏ କଥା ହେଲା ଏବେ ଆମେ ଶାନ୍ତିଧାମକୁ ଯିବା, ପୁନର୍ବାର ସୁଖଧାମରେ ଆସିବା। ବାବା ଆସିଛନ୍ତି ଆତ୍ମାମାନଙ୍କୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ। ସୁଖଧାମରେ ମଧ୍ୟ ଆତ୍ମାମାନେ ସୁଖ ଏବଂ ଶାନ୍ତିରେ ରହିଥାନ୍ତି। ଶାନ୍ତିଧାମରେ କେବଳ ଶାନ୍ତି ରହିଥାଏ, କିନ୍ତୁ ଏଠି ତ ବହୁତ ଗଣ୍ଡଗୋଳ ଝଗଡ଼ା ରହିଛି ନା? ଏହି ମଧୁବନରୁ ଯେତେବେଳେ ତୁମେମାନେ ନିଜ ଘରକୁ ଯିବ, ସେଠାରେ ପୁଣି ବୁଦ୍ଧି, ପରନିନ୍ଦା, ପରଚର୍ଚ୍ଚା ତଥା ନିଜ କାମଧନ୍ଦା ଆଦିରେ ଲାଗି ରହିବ। ଏଠି ତ ସେପରି ଜଞ୍ଜାଳ କିଛି ନାହିଁ। ତୁମେମାନେ ଜାଣୁଛ ଯେ ଆମେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟୁ। ଏଠି ଆମେ ପାଠଧାରୀ ହୋଇଛେ। ଦୁନିଆରେ ଆଉ କାହାକୁ ଏହା ଜଣା ନାହିଁ ଯେ ଆମେ ପାଠଧାରୀ କିପରି ହୋଇଛୁ। ତୁମ ପିଲାମାନଙ୍କୁ ହିଁ ବାବା ଆସି ପଢ଼ାଉଛନ୍ତି। ଗୋଟିକରେ କେହି ଗୋଟିଏ ପଢ଼ିଥାନ୍ତି, ସମସ୍ତେ ତ ପଢ଼ିବେ ନାହିଁ। ତୁମେ ଏବେ କେତେ ବୁଦ୍ଧିବାନ ହେଉଛ, ପୂର୍ବରୁ ବୁଦ୍ଧୁ ଥିଲ, ଏବେ ତ ଦେଖ ଲଢ଼େଇ ଝଗଡ଼ା ଆଦି କେତେ ହେଉଛି। ଏହାକୁ କ'ଣ କୁହାଯିବ? ଆମେ ପରସ୍ପର ମଧ୍ୟରେ ଭାଇ ଭାଇ ଅଟୁ, ତାହା ଭୁଲି ଯାଇଛନ୍ତି। ଭାଇକୁ ଭାଇ କେବେ ହତ୍ୟା କରିଥାନ୍ତି କି? ହଁ, ହତ୍ୟା କେବେ ଯଦି କରନ୍ତି ତାହା କେବଳ ସମ୍ପତ୍ତି ପାଇଁ। ଏବେ ତୁମେମାନେ ଜାଣୁଛ ଯେ ଆମେ ସବୁ ଏକ ବାବାଙ୍କର ସନ୍ତାନ, ପରସ୍ପର ଭାଇ ଭାଇ ଅଟୁ। ତୁମେମାନେ ବାସ୍ତବରେ ବୁଝିଛ, ଆମ ଆତ୍ମାମାନଙ୍କୁ ବାବା ଆସି ପଢ଼ାଉଛନ୍ତି। 5000 ବର୍ଷ ପୂର୍ବ ଭଳି ଆମକୁ ପଢ଼ାଉଛନ୍ତି, କାହିଁକି ନା ସେ ଜ୍ଞାନର ସାଗର ଅଟନ୍ତି। ଏହି ପାଠପଢ଼ାକୁ ଆଉ କେହି ମଧ୍ୟ ଜାଣନ୍ତି ନାହିଁ। ଏହା ମଧ୍ୟ ତୁମେ ପିଲାମାନେ ହିଁ ଜାଣୁଛ ଯେ ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି। ସୃଷ୍ଟିର ରଚୟିତା କୁହାଯିବ ନାହିଁ, ସୃଷ୍ଟି ତ ଅନାଦି ଅଟେ। ସ୍ୱର୍ଗର ରଚୟିତା କହିବା, ସେଠାରେ ଆଉ କୌଣସି ରାଷ୍ଟ୍ର ନଥିଲା। ଏଠାରେ ତ ଅନେକ ରାଷ୍ଟ୍ର ରହିଛି। ଏପରି ଏକ ସମୟ ଥିଲା ଯେଉଁ ସମୟରେ କି ଗୋଟିଏ ହିଁ ଧର୍ମ ଥିଲା, ଏକ ରାଜ୍ୟ ଥିଲା। ପରେ ପୁଣି ଅନେକ ଧର୍ମ ଆସିଲା। ଏବେ ବୁଦ୍ଧିରେ ଆସୁଛି ଯେ ଅନେକ ଧର୍ମ କିପରି ଆସିଲା। ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ପ୍ରଥମେ ଏଠାରେ ସନାତନ ଧର୍ମ ଥିଲା ବୋଲି କହିଥାନ୍ତି, କିନ୍ତୁ ଅର୍ଥ ତ କିଛି ଜାଣିନାହାନ୍ତି, ଜାଣନ୍ତି ନାହିଁ। ତୁମେ ସବୁ ଆଦି ସନାତନ ଦେବୀ ଦେବତା ଧର୍ମର ଅଟ, କେବଳ ପତିତ ହୋଇଯାଇଛ। ସତୋ ପ୍ରଧାନରୁ ସତୋ ରଜୋତ୍ତମ ହୋଇଯାଇଛ। ତୁମେମାନେ ବୁଝୁଛ ଯେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଅଟୁ। ଆମେ ବହୁତ ପବିତ୍ର ଥିଲୁ, ଏବେ ପତିତ ହୋଇଯାଇଛୁ। ତୁମେମାନେ ବାବଙ୍କ ଠାରୁ ପବିତ୍ର ଦୁନିଆର ମାଲିକ ହେବାର ସମ୍ପତ୍ତି ନେଇଥିଲ। ଏବେ ବୁଝୁଛ ଯେ ଆମେ ପ୍ରଥମେ ପ୍ରଥମେ ପବିତ୍ର ଗୃହସ୍ଥ ଧର୍ମର ଥିଲୁ। ଏବେ ଡ୍ରାମାର ପ୍ଲାନ ଅନୁସାରେ ରାବଣ ରାଜ୍ୟରେ ଆମେ ପତିତ ପ୍ରବୃତ୍ତି ମାର୍ଗର ହୋଇଯାଇଛୁ। ତୁମେମାନେ ହିଁ ମୋତେ ଡାକିଥିଲ ଯେ ହେ ପତିତ ପାବନ, ଆମକୁ ଆସି ସୁଖ ଧାମକୁ ନେଇଯାଅ। ଏସବୁ ଯେପରି କାଲିର କଥା, କାଲି ତୁମେ ପବିତ୍ର ଥିଲ, ଆଜି ଅପବିତ୍ର ହୋଇ ଯାଇଥିବାରୁ ଡାକୁଛ। ଆତ୍ମା ପତିତ ହୋଇଯାଇଛି, ଆତ୍ମା ହିଁ ଡାକିଥାଏ ଯେ ବାବା ଏଠାକୁ ଆସି ଆମକୁ ପୁଣି ଥରେ ପବିତ୍ର କର। ବାବା କହୁଛନ୍ତି ଯେ ବର୍ତ୍ତମାନ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ, ପୁଣି ତୁମେ ଏକୋଇଶ ଜନ୍ମ ପାଇଁ ବହୁତ ସୁଖୀ ହୋଇଯିବ। ବାବା ତ ବହୁତ ଭଲ କଥା ଶୁଣାଉଛନ୍ତି, ଖରାପ ଜିନିଷ ତ୍ୟାଗ କରାଇଥାନ୍ତି। ତୁମେ ଦେବତା ଥିଲ ନା, ଏବେ ପୁଣି ଦେବତା ହେବାକୁ ଯାଉଛ, ତେଣୁ ପବିତ୍ର ହୁଅ। କେତେ ସହଜ କଥା, ଏହି ରୋଜଗାର ବହୁତ ଶ୍ରେଷ୍ଠ ଅଟେ। ତୁମ ପିଲାମାନଙ୍କ ବୁଦ୍ଧିରେ ରହୁଛି ଯେ ଶିବ ବାବା ଆସିଛନ୍ତି, ଏହିପରି ପ୍ରତି 5000 ବର୍ଷ ପରେ ଆସିଥାନ୍ତି। ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚୟ ହୋଇଥାଏ, ଏହା ଆଉ କେହି କହିପାରିବେ ନାହିଁ। ଶାସ୍ତ୍ରରେ କଳିଯୁଗର ଆୟୁ ବହୁତ ଲମ୍ବା କରି ଦେଇଛନ୍ତି, ଏହା ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇଛି। ଏବେ ତୁମେ ସନ୍ତାନମାନେ ପାପରୁ ମୁକ୍ତ ହେବାର ପୁରୁଷାର୍ଥ କରୁଛ। ତୁମର ଧ୍ୟାନ ରହିବା ଦରକାର ଯେ ଆଉ କୌଣସି ପାପ ଆମ ଦ୍ୱାରା ନ ହୋଇଯାଉ। ଦେହ ଅଭିମାନରେ ଆସିଲେ ହିଁ ପୁଣି ଅନ୍ୟ ସବୁ ବିକାର ଆସିଥାଏ, ଯାହାଦ୍ୱାରା ପାପ ହୋଇଥାଏ। ଏଥିପାଇଁ ବିକାର ରୂପୀ ଭୂତମାନଙ୍କୁ ବାହାର କରିବାକୁ ପଡ଼ିବ। ଏହି ଦୁନିଆର କୌଣସି ବି ବସ୍ତୁରେ ମୋହ ନ ରହୁ, ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହେଉ। ଯଦିଓ ସବୁକିଛି ଦେଖୁଛ, ପୁରୁଣା ଘରେ ରହୁଛ, ପରନ୍ତୁ ବୁଦ୍ଧି ନୂଆ ଦୁନିଆରେ ଲାଗି ରହିଛି। ଯେବେ ନୂଆ ଘରକୁ ଯିବ, ତେବେ ନୂଆକୁ ହିଁ ଦେଖିବ। ଯେପର୍ଯ୍ୟନ୍ତ ଏହି ପୁରୁଣା ଘର ସମାପ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ଆଖିରେ ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ନୂଆ ଦୁନିଆକୁ ମନେ ପକାଇବାକୁ ହେବ। କୌଣସି ବି ଏପରି କାମ କର ନାହିଁ ଯାହାଦ୍ୱାରା ପୁଣି ପଶ୍ଚାତାପ କରିବାକୁ ପଡ଼ିବ। ଆଜି ଅମୁକକୁ ଦୁଃଖ ଦେଲି, ଏହି ପାପ କଲି, ବାବାଙ୍କୁ ପଚାରି ପାରିବ ଯେ ବାବା ଏହା ପାପ ଅଟେ? କ'ଣ ପାଇଁ ଅଣନିଶ୍ୱାସୀ ହେବା? ନିଜର ଦ୍ୱନ୍ଦ୍ୱ ବିଷୟରେ ପଚାରିବ ନାହିଁ ତ ଅଣନିଶ୍ୱାସୀ ହେଉଥିବ, ବାବାଙ୍କୁ ପଚାରିବ ତ ବାବା ଜଲ୍ଦି ହାଲୁକା କରିଦେବେ। ତୁମେମାନେ ବହୁତ ବିକର୍ମ ବୋଝରେ ଭାରି ହୋଇଯାଇଛ, ପାପର ବୋଝ ବହୁତ ଭାରି ଅଟେ। ଏକୋଇଶ ଜନ୍ମ ପୁଣି ପାପମୁକ୍ତ ହୋଇ ହାଲୁକା ହୋଇଯିବ। ଜନ୍ମ ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି, ଯେତେ ଯେତେ ୟାଦରେ ରହିବ ସେତିକି ସେତିକି ହାଲୁକା ହୋଇ ଚାଲିବ, ଖାଦ ବାହାରି ଚାଲିବ ଏବଂ ଖୁସି ରହିବ। ସତ୍ୟଯୁଗରେ ତୁମେ ବହୁତ ଖୁସିରେ ଥିଲ, ପୁଣି ଖୁସି କମ୍ ହୋଇ ହୋଇ ତୁମର ସମ୍ପୂର୍ଣ୍ଣ ଖୁସି ହଜିଗଲା। ସତ୍ୟ ଯୁଗରୁ ନେଇ କଳିଯୁଗ ପର୍ଯ୍ୟନ୍ତ ଏହି ଯାତ୍ରାରେ 5000 ବର୍ଷ ଲାଗିଛି। ସ୍ୱର୍ଗରୁ ନର୍କକୁ ଆସିବାର ଯାତ୍ରା। ଏବେ ଜଣାପଡ଼ିଲା ଯେ ଆମେ ସ୍ୱର୍ଗରୁ ନର୍କକୁ କିପରି ଆସିଲେ। ଏବେ ପୁଣି ତୁମେ ନର୍କରୁ ସ୍ୱର୍ଗ ଆଡ଼କୁ ଯାଉଛ। ଏହା 1 ସେକେଣ୍ଡରେ ଜୀବନ ମୁକ୍ତି। ବାବାଙ୍କୁ ମଧ୍ୟ ଜାଣିଲ, ଯେହେତୁ ବାବା ଆସିଛନ୍ତି ତେବେ ନିଶ୍ଚିତ ଆମକୁ ସ୍ୱର୍ଗକୁ ନେଇଯିବେ। ପିଲାଟିଏ ଜନ୍ମ ହେଲା, ପିଲାଟିଏ ଜନ୍ମ ହେଲା ଅର୍ଥାତ୍ ପିତାଙ୍କ ସମ୍ପତ୍ତିର ମାଲିକ ହୋଇଗଲା। ବାବାଙ୍କର ହୋଇଛୁ, ତେଣୁ ନଶା ଚଢ଼ିବା ଦରକାର ନା? ନିଶା ଖସିବା କ'ଣ ଉଚିତ କି? ତୁମେମାନେ ତ ବଡ଼ ହୋଇଗଲଣି, ବେହଦ ବାବାଙ୍କର ସନ୍ତାନ ହୋଇଛ, ତେଣୁ ବେହଦର ରାଜଧାନୀ ଉପରେ ତୁମମାନଙ୍କର ହକ୍ ରହିଛି। ସେଥିପାଇଁ ଗାୟନ ମଧ୍ୟ ରହିଛି। ଅତୀନ୍ଦ୍ରିୟ ସୁଖ ବିଷୟରେ ଜାଣିବାର ଅଛି ତ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାରି ବୁଝ। ବଲ୍ଲଭ ବାବା ଅଟନ୍ତି ନା, ତାଙ୍କୁ ପଚାର। କ୍ରମ ଅନୁଯାୟୀ ପୁରୁଷାର୍ଥ ଅନୁସାରେ ହିଁ ଖୁସିର ପାରଦ ଉପରକୁ ଚଢ଼ିବ। କେହି ତ ଜଲ୍ଦି ନିଜ ଭଳି ଅନ୍ୟମାନଙ୍କୁ ତିଆରି କରିଦେଇଥାନ୍ତି। ପିଲାମାନଙ୍କର କାମ ହିଁ ଏହା ଅଟେ, ସବୁକିଛି ଭୁଲେଇ ନିଜର ରାଜଧାନୀକୁ ଅନ୍ୟମାନଙ୍କୁ ମନେ ପକାଇଦେବା। ତୁମେମାନେ ତ ସ୍ୱର୍ଗର ମାଲିକ ଥିଲ, ଏବେ ଏହା କଳିଯୁଗୀ ପୁରୁଣା ଦୁନିଆ ଅଟେ, ପୁଣି ନୂଆ ଦୁନିଆ ହେବ। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ପ୍ରତି 5000 ବର୍ଷ ପରେ ବାବା ଭାରତକୁ ହିଁ ଆସିଥାନ୍ତି, ତେଣୁ ତାଙ୍କର ଜୟନ୍ତୀ ଭାରତରେ ପାଳନ କରୁଛନ୍ତି। ତୁମେମାନେ ଜାଣୁଛ ଯେ ବାବା ଆସି ଆମକୁ ରାଜଧାନୀ ଦେଇ ଯାଇଥାନ୍ତି, ତେଣୁ ସେଠାରେ ତାଙ୍କୁ ୟାଦ କରିବାର ଆବଶ୍ୟକତା ହିଁ ରହି ନଥାଏ। ପୁଣି ଯେବେ ଭକ୍ତି ଆରମ୍ଭ ହୋଇଥାଏ ସେତେବେଳେ ସ୍ମରଣ କରିଥାନ୍ତି। ଆତ୍ମା ହିଁ ଖୁସିର ଖୁରାକ ଖାଇଛି, ତେଣୁ ପୁନର୍ବାର ୟାଦ କରୁଛି ଯେ ବାବା ପୁଣି ଆସି ଆମକୁ ଶାନ୍ତିଧାମ ସୁଖଧାମକୁ ନେଇଯାଅ। ଏବେ ତୁମେ ପିଲାମାନେ ବୁଝୁଛ ଯେ ସେ ଆମର ପିତା ଅଟନ୍ତି, ଟିଚର ମଧ୍ୟ ଅଟନ୍ତି, ଗୁରୁ ମଧ୍ୟ ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଚକ୍ର 84 ଜନ୍ମର ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ରହିଛି। ଅନେକ ଥର 84 ଜନ୍ମ ନେଇଛ ଏବଂ ନେଉଥିବ, ଏହାର ଅନ୍ତ କେବେ ହୋଇନଥାଏ। ତୁମ ବୁଦ୍ଧିରେ ହିଁ ଏହି ଚକ୍ରର ସ୍ମୃତି ରହିଛି। ସ୍ୱଦର୍ଶନ ଚକ୍ର ଘଡ଼ି ଘଡ଼ି ୟାଦ କରିବା ଦରକାର, ଏହା ହିଁ ମନମନା ଭବ ଅଟେ। ଯେତେ ବାବାଙ୍କୁ ୟାଦ କରିବ ସେତେ ପାପ ଭସ୍ମ ହେବ। ତୁମେମାନେ ଯେବେ କର୍ମାତୀତ ଅବସ୍ଥାର ନିକଟରେ ପହଞ୍ଚିଯିବ ସେତେବେଳେ ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ। ଏବେ କିଛି କିଛି ବିକର୍ମ ହୋଇଯାଉଛି, ସମ୍ପୂର୍ଣ୍ଣ କର୍ମାତୀତ ଅବସ୍ଥା ତ ଏବେ ହୋଇନାହିଁ। ଏହି ବ୍ରହ୍ମା ବାବା ମଧ୍ୟ ତୁମ ସାଥିରେ ଛାତ୍ର ଅଟନ୍ତି, ଶିକ୍ଷକ ଶିବ ବାବା ଅଟନ୍ତି। ଯଦିଓ ବ୍ରହ୍ମାଙ୍କ ଭିତରେ ପ୍ରବେଶ କରିଥାନ୍ତି, କିନ୍ତୁ ଇଏ ମଧ୍ୟ ଛାତ୍ର ହିଁ ଅଟନ୍ତି, ଏହା ହେଉଛି ନୂଆ ନୂଆ କଥା। ଏବେ କେବଳ ତୁମେ ବାବାଙ୍କୁ ଏବଂ ସୃଷ୍ଟି ଚକ୍ରକୁ ୟାଦ କର, ତାହା ହେଉଛି ଭକ୍ତି ମାର୍ଗ, ଏହା ହେଉଛି ଜ୍ଞାନ ମାର୍ଗ। ରାତି ଦିନର ଫରକ ରହିଛି, ସେଠାରେ କେତେ ଝାଞ୍ଚ ଘଣ୍ଟା ଆଦି ବଜାଇଥାନ୍ତି, ଏଠାରେ କେବଳ ୟାଦ ରହିବାର କଥା। ଆତ୍ମା ତ ଅମର, ଅକାଳ ସିଂହାସନ ମଧ୍ୟ ରହିଛି। ଏପରି ନୁହେଁ ଯେ ଅକାଳ ମୂରତ କେବଳ ବାବା ଅଟନ୍ତି, ତୁମେମାନେ ମଧ୍ୟ ଅକାଳ ମୂରତ ଅଟ। ଅକାଳ ମୂରତ ଆତ୍ମାର ଏହି ଭ୍ରୁକୁଟି ସିଂହାସନ ଅଟେ, ନିଶ୍ଚିତ ଭ୍ରୁକୁଟିରେ ହିଁ ବସିବ, ଆଉ କ'ଣ ପେଟରେ ଆସି ବସିବ? ଏବେ ତୁମେମାନେ ଜାଣୁଛ ଯେ ଆମ ଅକାଳ ମୂରତ ଆତ୍ମାର ସିଂହାସନ କେଉଁଠି ଅଛି। ଏହି ଭ୍ରୁକୁଟିର ମଧ୍ୟ ଭାଗରେ ଆତ୍ମାର ସିଂହାସନ ରହିଛି। ପଞ୍ଜାବର ଅମୃତସରରେ ମଧ୍ୟ ଅକାଳ ତଖ୍ତ ଅଛି ନା, କିନ୍ତୁ ତାର ଅର୍ଥ କିଛି ବି ବୁଝି ନାହାନ୍ତି। ତାହାର ମହିମା ମଧ୍ୟ ଗାୟନ କରିଥାନ୍ତି ଯେ ଅକାଳ ମୂରତ ଅକାଳ ତଖ୍ତ। ସେମାନଙ୍କର ଅକାଳ ତଖ୍ତ ବିଷୟରେ କାହାକୁ ବି ଜଣା ନାହିଁ। ଏବେ ତୁମମାନଙ୍କୁ ଜଣା ପଡ଼ିଲା ଯେ ପ୍ରକୃତ ସିଂହାସନ ତ ଏହି ଭୃକୁଟି ଅଟେ, ଯାହା ଉପରେ ବସି ବାବା ବାବା ଶୁଣାଉଛନ୍ତି। ତେଣୁ ଆତ୍ମା ଅବିନାଶୀ ଅଟେ, ଶରୀର ବିନାଶୀ ଅଟେ। ଆତ୍ମାର ଏହା ଅକାଳ ସିଂହାସନ ଅଟେ। ଏହି ଅକାଳ ତଖ୍ତ ସର୍ବଦା ରହିଥାଏ, ଏହା ତୁମେମାନେ ହିଁ ବୁଝୁଛ। ସେମାନେ ପୁଣି କାଠର ସିଂହାସନ ତିଆରି କରି ଏପରି ନାମ ରଖିଦେଇଛନ୍ତି। ବାସ୍ତବରେ ଅକାଳ ଆତ୍ମା ତ ଭୃକୁଟିରେ ହିଁ ବସିଛି। ତୁମ ପିଲାମାନଙ୍କ ବୁଦ୍ଧିରେ ଏସବୁ କଥାର ଅର୍ଥ ରହିଛି। ଏକ ଓମକାର, ଏହାର ଅର୍ଥ ତୁମେମାନେ ବୁଝୁଛ। ମନୁଷ୍ୟ ମନ୍ଦିରରେ ଯାଇ କହିଥାନ୍ତି ଅଚ୍ୟୁତମ୍ କେଶବ, ଅର୍ଥ କିଛି ନାହିଁ, ଏହିପରି ହିଁ ସ୍ତୁତି କରିଥାନ୍ତି, ଅଚ୍ୟୁତମ୍ କେଶବମ୍ ରାମ ନାରାୟଣ। ଏବେ ରାମ କେଉଁଠି, ନାରାୟଣ କେଉଁଠି? ବାବା କହୁଛନ୍ତି ଯେ ତାହା ସବୁ ଭକ୍ତି ମାର୍ଗ ଅଟେ। ଜ୍ଞାନ ତ ବହୁତ ସାଧାରଣ, ଅନ୍ୟ କୌଣସି କଥା ପଚାରିବା ପୂର୍ବରୁ ବାବା ଏବଂ ବର୍ଷାକୁ ମନେ ପକାଇବାକୁ ହେବ। ସେହି ମେହନତ କାହା ଦ୍ୱାରା ହେଉନାହିଁ, ଭୁଲି ଯାଉଛନ୍ତି। ଗୋଟିଏ ନାଟକ ମଧ୍ୟ ରହିଛି, ମାୟା ଏପରି କରୁଛି, ଭଗବାନ ଏପରି କରୁଛନ୍ତି। ତୁମେ ବାବାଙ୍କୁ ୟାଦ କରୁଛ, ମାୟା ତୁମକୁ ଆହୁରି ତୋଫାନ ମଧ୍ୟକୁ ନେଇଯାଉଛି। ମାୟାର ଆଜ୍ଞା ବଲବାନ ସହିତ ବଲବାନ ହୋଇ ଲଢ଼। ତୁମେମାନେ ସବୁ ଯୁଦ୍ଧଭୂମିରେ ଅଛ, ଜାଣୁଛ ଯେ ଏମାନଙ୍କ ମଧ୍ୟରେ କେଉଁ କେଉଁ ପ୍ରକାରର ଯୋଦ୍ଧା ଅଛନ୍ତି। କେହି ତ ଅତି ଦୁର୍ବଳ ଅଟନ୍ତି, କେହି ମଧ୍ୟମ ଦୁର୍ବଳ, କେହି ତ ପୁଣି ତୀକ୍ଷ୍ଣ ଅଟନ୍ତି, କିନ୍ତୁ ସମସ୍ତେ ମାୟା ସହିତ ଯୁଦ୍ଧ କରିଥାନ୍ତି। ଗୁପ୍ତ ହିଁ ଗୁପ୍ତ ଅଣ୍ଡରଗ୍ରାଉଣ୍ଡ ଦୁନିଆରେ ମଧ୍ୟ ଭୂମି ତଳେ ବମ୍ର ପରୀକ୍ଷା କରିଥାନ୍ତି। ଏହା ମଧ୍ୟ ତୁମେ ପିଲାମାନେ ଜାଣୁଛ ଯେ ନିଜର ମୃତ୍ୟୁ ପାଇଁ ସବୁକିଛି କରୁଛନ୍ତି। ତୁମେମାନେ ବିଲକୁଲ ଶାନ୍ତିରେ ବସିଛ, ସେମାନଙ୍କର ଅଟେ ବିଜ୍ଞାନ ବଳ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବହୁତ ରହିଛି, ସେଥିରେ ତ କାହାର ଶକ୍ତି କାମ କରିବ ନାହିଁ। ଏବେ କୃତ୍ରିମ ବର୍ଷା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। କୃତ୍ରିମ ବର୍ଷା ହେବ ତ ପୁଣି ଶସ୍ୟ ଅଧିକ ହେବ। ତୁମେ ସନ୍ତାନମାନେ ତ ଜାଣୁଛ ଯେ କେତେ ବି ବର୍ଷା ହେଉ, ନିଶ୍ଚିତ ରୂପେ ପୁଣି ବି ପ୍ରାକୃତିକ ବିପର୍ଯ୍ୟୟ ହେବ। ମୁସଲଧାରରେ ବର୍ଷା ହେବ, ପୁଣି କ'ଣ କରିପାରିବେ? ଏହାକୁ କୁହାଯାଇଛି ପ୍ରାକୃତିକ ଦୁର୍ବିପାକ। ସତ୍ୟଯୁଗରେ ଏସବୁ ହୋଇନଥାଏ। ଏଠାରେ ଯାହା ସବୁ ହେଉଛି ସେସବୁ ବିନାଶରେ ସାହାଯ୍ୟ କରିଥାଏ। ତୁମର ବୁଦ୍ଧିରେ ରହିଛି ଯେ ଆମେ ଯେବେ ସତ୍ୟଯୁଗରେ ରହିବୁ, ସେତେବେଳେ ଯମୁନା କୂଳରେ ସୁନାର ମହଲ ହେବ, ସେଠାରେ ବହୁତ କମ୍ ସଂଖ୍ୟାରେ ସେଠାରେ ରହିବୁ। କଳ୍ପ କଳ୍ପ ଏହିପରି ହୋଇଥାଏ। ପ୍ରଥମେ କମ୍ ମନୁଷ୍ୟ ଥାନ୍ତି, ପୁଣି ବୃକ୍ଷ ବଢ଼ିଥାଏ, ସେଠାରେ କୌଣସି ବି ଆବର୍ଜନା ଇତ୍ୟାଦି ନଥାଏ। ଏଠାରେ ତ ଦେଖ, ପକ୍ଷୀ ମଧ୍ୟ ଅପରିଷ୍କାର କରୁଛନ୍ତି, ସେଠାରେ ଅପରିଷ୍କାରର କଥା କିଛି ନାହିଁ, ତେଣୁ ତାକୁ କୁହାଯାଉଛି ସ୍ୱର୍ଗ। ଏବେ ତୁମେମାନେ ବୁଝୁଛ ଯେ ଆମେ ଏବେ ଦେବତା ହେଉଛୁ, ତେଣୁ ଅନ୍ତର କେତେ ଖୁସି ରହିବା ଦରକାର। ମାୟାରୂପୀ ଜିନ୍ ଠାରୁ ରକ୍ଷା ପାଇବା ପାଇଁ ହେଲେ ବାବା କହୁଛନ୍ତି, ତୁମେ ପିଲାମାନେ ଏହି ରୁହାନି ଧନ୍ଦାରେ ଲାଗିଯାଅ, ମନ ମନା ଭବ, ବାସ୍ ଏହିଥିରେ ହିଁ ଜିନ୍ ଭଳି ନିରନ୍ତର ଲାଗି ରୁହ। ଜିନ୍ର ଉଦାହରଣ ଦେଇଥାନ୍ତି ନା, କହିଲା ମୋତେ କାମ ଦିଅ, ତେଣୁ ବାବା ମଧ୍ୟ କାମ ଦେଉଛନ୍ତି, ନଚେତ ମାୟା ଖାଇଯିବ। ବାବାଙ୍କର ପୂର୍ଣ୍ଣ ରୂପେ ସହଯୋଗୀ ହୁଅ, ଏକୁଟିଆ ବାବା ତ ସବୁ କରିପାରିବେ ନାହିଁ, ବାବା ତ ରାଜତ୍ୱ ମଧ୍ୟ କରିବେ ନାହିଁ। ତୁମେମାନେ ସେବା କରୁଛ, ରାଜ୍ୟପଦ ମଧ୍ୟ ତୁମମାନଙ୍କ ପାଇଁ ଅଟେ। ବାବା କହୁଛନ୍ତି, ମୁଁ ମଧ୍ୟ ମଗଧ ଦେଶରେ ଆସୁଛି। ମାୟା ମଧ୍ୟ ମଗର ମାଛ ଅର୍ଥାତ୍ କୁମ୍ଭୀର ଅଟେ, କେତେ ମହାରଥୀମାନଙ୍କୁ ଗିଳି ଖାଇ ଯାଉଛି। ଏମାନେ ସବୁ ହେଲେ ଶତ୍ରୁ, ଯେପରି ବେଙ୍ଗର ଶତ୍ରୁ ସାପ ଅଟେ ନା, ତୁମମାନଙ୍କୁ ଜଣା ଅଛି ସେହିପରି ତୁମମାନଙ୍କର ଶତ୍ରୁ ହେଲା ମାୟା। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ, ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ନିଜକୁ ପାପରୁ ମୁକ୍ତ କରିବାର ପୁରୁଷାର୍ଥ କରିବାକୁ ହେବ। ଦେହ ଅଭିମାନରେ କେବେ ବି ଆସିବାର ନାହିଁ। ଏହି ଦୁନିଆର କୌଣସି ବସ୍ତୁରେ ମୋହ ରଖିବାର ନାହିଁ। ଦୁଇ ନମ୍ବର, ମାୟାରୂପୀ ଜିନ୍ ଅର୍ଥାତ୍ ଭୂତଠାରୁ ରକ୍ଷା ପାଇବା ପାଇଁ ବୁଦ୍ଧିକୁ ଆତ୍ମିକ ସେବାରେ ବ୍ୟସ୍ତ କରିବାକୁ ହେବ। ବାବାଙ୍କର ସମ୍ପୂର୍ଣ୍ଣ ରୂପେ ସହଯୋଗୀ ହେବାକୁ ପଡ଼ିବ। ବରଦାନ, ସର୍ବସମ୍ପତ୍ତିକୁ ଯଥା ସମୟରେ କାର୍ଯ୍ୟରେ ଲଗାଇ ନିରନ୍ତର ଖୁସିର ଅନୁଭବ କରୁଥିବା ସୌଭାଗ୍ୟଶାଳୀ ଆତ୍ମା ଭବ। ବିସ୍ତାର, ବାପ ଦାଦାଙ୍କ ଦ୍ୱାରା ବ୍ରାହ୍ମଣ ଜନ୍ମ ପ୍ରାପ୍ତ ହେବା ପରଠାରୁ ସାରା ଦିନ ପାଇଁ ଅନେକ ଗୁଡ଼ିଏ ଶ୍ରେଷ୍ଠ ଖୁସି ରୂପକ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ସେଥିପାଇଁ ତୁମମାନଙ୍କର ନାମକୁ ଜପ କରି ଏବେ ପର୍ଯ୍ୟନ୍ତ ମଧ୍ୟ ଅନେକ ଭକ୍ତ ଅଳ୍ପ କାଳର ଖୁସିର ଅନୁଭବ କରୁଛନ୍ତି। ତୁମର ଜଳଚିତ୍ରକୁ ଦେଖି ଦେଖି ଖୁସିରେ ନାଚୁଛନ୍ତି। ତେଣୁ ତୁମେମାନେ ଏହିଭଳି ସୌଭାଗ୍ୟଶାଳୀ ଅଟ। ତୁମକୁ ସମ୍ପତ୍ତି ତ ଅନେକ ମିଳିଛି, କେବଳ ସେଗୁଡ଼ିକୁ ଯଥା ସମୟରେ କାର୍ଯ୍ୟରେ ଲଗାଅ ଏବଂ ଚାବିକୁ ସର୍ବଦା ସମ୍ମୁଖରେ ରଖ, ଅର୍ଥାତ୍ ସର୍ବଦା ସ୍ମୃତିରେ ରଖ ଏବଂ ସ୍ମୃତିକୁ ସ୍ୱରୂପରେ ଆଣ। ତାହେଲେ ନିରନ୍ତର ଖୁସିର ଅନୁଭବ ହେବାକୁ ଲାଗିବ। ସ୍ଲୋଗାନ, ବାବାଙ୍କର ଶ୍ରେଷ୍ଠ ଆଶାଗୁଡ଼ିକର ପ୍ରଦୀପ ପ୍ରଜ୍ୱଳନ କରୁଥିବା ଆତ୍ମାମାନେ ହିଁ କୁଳର ପ୍ରଦୀପ ଅଟନ୍ତି। ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯଦି ଆତ୍ମିକ ସ୍ଥିତିରେ ରହି ବାହ୍ୟ ମୁଖତାକୁ ତ୍ୟାଗ କରିଦେବ ତେବେ ଅଯଥା ପରିଶ୍ରମରୁ ମୁକ୍ତ ହୋଇଯିବ ଏବଂ ଅନୁଭବର ସାଗରରେ ବୁଡ଼ି ରହିବ। ତେବେ ଅନୁଭବ ତ ଗୋଟିଏ ବା ଦୁଇଟି ନୁହେଁ, ଅନେକ ରହିଛି। ତେଣୁ ଗୋଟିଏ ବା ଦୁଇଟି ଅନୁଭବ କରି ଅନୁଭବ ପୋଖରୀରେ ଗାଧାଅ ନାହିଁ। ଯେହେତୁ ତୁମେମାନେ ସାଗରଙ୍କର ସନ୍ତାନ ଅଟ, ତେଣୁ ଅନୁଭବ ସାଗରରେ ବୁଡ଼ି ରୁହ। ଛା, ଓମ୍ ଶାନ୍ତି।